आकाशवाणी संवाद पढ़ुछंति आदित्य नारायण दास। मुख्य संवाद, प्रधानमंत्री को ऑर्डर ऑफ ओमान सम्मान रे सम्मानित कले ओमान रो सुल्तान। त्रिराष्ट्रीय गस्त सफलतार सह शेष करी दिल्ली अभिमुखे यात्रा आरंभ कले प्रधानमंत्री। परिवर्तित भारत पई परमाणु शक्तिर स्थायी उपयोगिता एवं उन्नीत बिल 2025 उभय सदन रे अनुमोदित। राज्यसभा रे आगत हला विकसित भारत जीराम जी बिल 2025। यात्रींकु आंचलिक खाद्यर स्वाद प्रदान करिबा लक्ष्य नै वंदे भारत ट्रेन रे कार्यकारी हला नूतन व्यवस्था। एवं उभय पुरुष ओ महिला वर्गरे 2025 रोल बॉल विश्वकप टाइटल हासिल कला भारत। विस्तृत संवाद, प्रधानमंत्री नरेन्द्र मोदी को ऑर्डर ऑफ ओमान सम्मान रे सम्मानित करा जाय छि। मस्कट राजप्रासाद रे आयोजित एक समारोह रे ओमान रो सुल्तान सुल्तान हाइथम बिन तारिक एहि सम्मान प्रदान करिछंति। भारत ओमान संपर्क नै दूरदृष्टिपूर्ण नेतृत्व एवं अवदान पे श्री मोदी को एहि सम्मान प्रदान करा जायथिबार जणा पडिछि। द्विपाक्षिक कूटनैतिक संपर्कर 70 वर्ष पूर्ण अवसर रे प्रधानमंत्री श्री मोदी को ओमान गस्त गुरुत्व बहन करिछि। श्री मोदी सम्मान को भारतवासी उद्देश्य से उत्सर्ग करिछंति। दुई देश मध्यरे व्यापक अर्थनैतिक सहभागिता लक्ष्य नै बुझामणापत्र स्वाक्षरित होइछि। ओमान सुल्तान श्री तारिक एवं प्रधानमंत्री श्री मोदी उपस्थित रे वाणिज्य शिल्पमंत्री पीयूष गोयल एवं तांको ओमान प्रतिपक्ष क्वाइस अल युसेफ चुक्तिनामे स्वाक्षर करिछंति। 20 वर्ष परे ओमान एही द्वितीय मुक्त वाणिज्य चुक्तिनामा स्वाक्षर करिछि। नियुक्ति व्यवसाय पई उन्नत बजार क्षेत्र एवं उभय देश मध्यरे व्यापक आर्थिक सुजोग को एही चुक्तिनामा त्वरान्वित करिवो। सामुद्रिक ऐतिह्य शिक्षा कृषि एवं मिलेट चाष क्षेत्र में केतक बुझामणापत्र स्वाक्षरित होईछि। मस्कट राजप्रसाद ठारे प्रधानमंत्री श्री मोदी एवं ओमान सुल्तान को मध्यरे द्विपाक्षिक प्रसंग नै आलोचना होईछि। प्रतिरक्षा सुरक्षा वाणिज्य एवं निवेश शक्ति कृषि प्रजुक्ति विद्या नवसृजन संस्कृति एवं लोकसंपर्क आदि विभिन्न क्षेत्र उपरे उभय मत विनिमय करिछन्ति। मस्कट ठारे प्रधानमंत्री प्रवासी भारतीयक समावेश को संबोधन करथिले। समावेश को संबोधन करी प्रधानमंत्री कहिछन्ति विविधता हेउछि भारतीय संस्कृतिर मूलद्वा।
आप भारत और ओमान के बिजनेस हमारे ट्रेड को रिप्रेजेंट करते हैं। आप उस विरासत के वारिस हैं जिसका सदियों का एक समृद्ध इतिहास रहा है। सभ्यता के आरंभ से ही हमारे पूर्वज एक दूसरे के साथ मैरिटाइम ट्रेड कर रहे थे।
त्रिराष्ट्रीय गस्त शेष करी प्रधानमंत्री ओमान रो दिल्ली अभिमुखे यात्रा आरंभ करिछंति। परिवर्तित भारत पई परमाणु शक्तिर स्थायी उपयोगिता एवं उन्नीत बिल 2025 संसदर अनुमोदन लाभ करिछि। बिलटी आज राज्यसभा पारित होइथिबा बेले गतकाल लोकसभार अनुमोदन लाभ करितला। राज्यसभा बिल आलोचन अंशग्रहण कर परमाणु शक्ति राष्ट्रमंत्री डॉ जितेन्द्र सिंह कहते गत दशंधि मध्य प्रधानमंत्री नरेन्द्र मोदी नेतृत्वाधीन सरकार शक्ति क्षेत्र को उन्नत करने अनेकगुड़े पदक्षेप ग्रहण कर सरकार परमाणु क्षेत्र को मिलित उद्योग उन्मुक्त करने निष्पत्ति गत 2013-14 तुलन में परमाणु शक्ति विभाग बजेट वृद्धि पाई एवं 37,483 कोटी टंकारे पहुंची। ए क्षेत्र में 107% वृद्धि घटी बोली से गृह सूचना देते। गत सेप्टेम्बर मासरे प्रधानमंत्री राजस्थान 4 परमाणु रिएक्टर शिलान्यास कर सुरक्षा दिगुड़ कौन प्रकार सालिश करा से कहते। परमाणु शक्ति आईन 1962 और नागरिकों दायित्व परमाणु क्षति आईन 2010 बदल आईन देश में कार्यकारी। दिल्ली बोमा विस्फोरण घटना रे जातीय तदंतकारी संस्था एनआईए आउ जणे कथित अभियुक्त को गिरफ्त करिछि। एनआईए देथिबा सूचना अनुसार जम्मू काश्मीर रो श्रीनगर अंतर्गत सोफियान रो बासिंदा यासिर अहमद दार को एक घटना रे जड़ित अभियोग रे दिल्ली रु गिरफ्त करा जायछि। गत मास रे दिल्ली रे घटिथिबा बोमा विस्फोरण घटना रे ए पर्यंत 9 जण को गिरफ्त करछि बोली एनआईए कहिछि। तदंतर जणा पडछि यासिर दार विस्फोरण रे जड़ित उमर उन नबी एवं मुफ्ती इरफान को सह घनिष्ठ संपर्क करे रहिथिले। आपण माने संवाद सुनछंती आकाशवाणी रु। ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଲୋକସଭାରେ ବିରୋଧୀ ଦଳଙ୍କ ଆଚରଣ ଗଣତନ୍ତ୍ରର ଅଖଣ୍ଡତାକୁ ଦୁର୍ବଳ କରୁଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଚୌହାନ ଲୋକସଭାରେ ବିକଶିତ ଭାରତ ଜି ରାମ ଜି ବିଲ୍ 2025 ଆଲୋଚନା ସମୟରେ ବିରୋଧୀ ସଦସ୍ୟଙ୍କ ଆଚରଣକୁ ନିନ୍ଦା କରିଛନ୍ତି।
ହମାରେ ପ୍ରତିପକ୍ଷ କେ ମିତ୍ର ନେ ଯୋ କହା ହମନେ ଧ୍ୟାନ ସେ ସୁନା ଔର ଆଜ ମୁଝେ ଜବାବ ଦେନା ଥା। ମୈନେ ଆଗ୍ରହ କିୟା କେ ମୈଁ ଆପକେ ଏକ ଏକ ପ୍ରଶ୍ନ କା ଉତ୍ତର ଦୁଙ୍ଗା ଲେକିନ ମୁଝେ ସୁନା ଯାଏ। ଲେକିନ ଜୈସା ଅମର୍ଯ୍ୟାଦିତ ଆଚରଣ କା ପ୍ରଦର୍ଶନ ହୁଆ, କାଗଜ ଫାଡ଼ କେ ଉଛାଲେ ଗଏ, ଆସନ୍ଧି କେ ସାମନେ ଟେବଲୋ ପେ ଚଢ଼ ଗଏ, क्या ये बापू जी के आदर्शों की हत्या नहीं है? अपनी बात कह लो और जब दूसरा बात कहे जवाब दे तो बोलने मत दो। क्या ये अनैतिक नहीं है, अमर्यादित नहीं है? मैं उनके इस कृत्य की घोर निंदा करता हूं।
ସେ କହିଛନ୍ତି ପୂର୍ବରୁ ରହିଥିବା 100 ଦିନର ନିଶ୍ଚିତ ନିଯୁକ୍ତି ବ୍ୟବସ୍ଥାକୁ ଏବେ 125 ଦିନକୁ ବୃଦ୍ଧି କରିବା ନେଇ ଏହି ବିଲ୍ରେ ପ୍ରସ୍ତାବ ରହିଛି। ଏଥିପାଇଁ ପର୍ଯ୍ୟାପ୍ତ ପାଣ୍ଠି 151,282 କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ସେଥିରୁ 95,000 କୋଟିରୁ ଅଧିକ ଟଙ୍କା କେନ୍ଦ୍ର ପ୍ରଦାନ କରିବ ବୋଲି ଶ୍ରୀ ଚୌହାନ କହିଛନ୍ତି।
ଯାହା ରୋଜଗାର କେ ଲିଏ ପହେଲେ 100 ଦିନ କି ଗାରଣ୍ଟି ଥି, ଅବ ବୋ ବଢ଼ା କେ 125 ଦିନ କି ଗଈ ହେ ଔର ଉସକେ ଲିଏ ପର୍ଯ୍ୟାପ୍ତ ଧନରାଶି ପ୍ରସ୍ତାବିତ ହେ। 151,282 କରୋଡ଼ ରୁପେ ସେ ଜ୍ୟାଦା କି ରାଶି, ଜିସମେ କେନ୍ଦ୍ର କା ହିସ୍ସା 95,000 କରୋଡ଼ ରୁପେ ସେ ଜ୍ୟାଦା ହେ।
ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି ଅଭିଯାନ ଗ୍ରାମୀଣ ଭିଭିଜି ରାମ ଜି 2025 ବିଲ୍ ଆଜି ଲୋକସଭାରେ ପାରିତ ହୋଇଛି। 20 ବର୍ଷର ପୁରୁଣା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଆଇନ ବଦଳରେ ଏହା କାର୍ଯ୍ୟକାରୀ ହେବ। 2047 ସୁଦ୍ଧା ବିକଶିତ ଭାରତ ଭିଜନ ଅଧୀନରେ ଏକ ଗ୍ରାମୀଣ ବିକାଶ ଢାଞ୍ଚା ପ୍ରସ୍ତୁତ କରିବାରେ ଏହି ବିଲ୍ ସହାୟକ ହେବ। ବିଲ୍ରେ ସଶକ୍ତିକରଣ, ବିକାଶ, ସମନ୍ୱୟ ଏବଂ ସମ୍ପୂର୍ଣ୍ଣତା ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ବିଲ୍ରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ 60-40 ଅନୁପାତରେ ପାଣ୍ଠି ପ୍ରଦାନ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି। ଅନ୍ୟପକ୍ଷରେ ଉତ୍ତର ପୂର୍ବାଞ୍ଚଳ ଏବଂ ହିମାଳୟ ଅଞ୍ଚଳ ଅନ୍ତର୍ଗତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ପାଣ୍ଠି ଆବଣ୍ଟନ 90-10 ଅନୁପାତରେ ଧାର୍ଯ୍ୟ କରାଯାଇଛି। ଏହି ବିଲ୍ଟି ଆଜି ରାଜ୍ୟସଭାରେ ଆଗତ ହୋଇଛି। ବନ୍ଦେ ଭାରତ ଟ୍ରେନ୍ରେ ରେଳବାଇ ପକ୍ଷରୁ ଆଞ୍ଚଳିକ ଖାଦ୍ୟ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଛି। ରେଳ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଓଡ଼ିଶାର ଆଳୁ ଫୁଲକୋବି, ମହାରାଷ୍ଟ୍ରର କାନ୍ଦା ପୋହା, ବିହାରର ଚମ୍ପାରଣ ଚିକେନ୍ ଏବଂ ଗୁଜରାଟର ମେଥି ଥେପ୍ଲା ଏଣିକି ବନ୍ଦେ ଭାରତ ଟ୍ରେନ୍ରେ ଉପଲବ୍ଧ ହେବ। IRCTC ପକ୍ଷରୁ ଯାତ୍ରୀଙ୍କ ପାଖରେ ସିଧାସଳଖ ଭାବରେ ଏହିସବୁ ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି। ଅନ୍ୟ ରାଜ୍ୟଗୁଡ଼ିକର ଆଞ୍ଚଳିକ ଖାଦ୍ୟ ପସରାକୁ ମଧ୍ୟ ଯାତ୍ରୀଙ୍କୁ ଉପଲବ୍ଧ କରାଇବା ନେଇ IRCTC ପକ୍ଷରୁ ବ୍ୟବସ୍ଥା କରାଯାଇଛି ବୋଲି ରେଳ ମନ୍ତ୍ରଣାଳୟ କହିଛି। ଖ୍ରୀଷ୍ଟମାସ ଏବଂ ନବବର୍ଷରେ ଯାତ୍ରୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ 9 ଜୋନ୍ରେ 138 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ପାଇଁ ନୂତନ ଲୋଗୋ ପ୍ରଚଳନ କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆଜି ଉନ୍ମୋଚିତ ହୋଇଥିବା ଏହି ଲୋଗୋ ପ୍ରଗତି, ପୋଷଣ ଏବଂ ଜ୍ଞାନର ପ୍ରତୀକ ହେବା ସହ ଗ୍ରାମାଞ୍ଚଳରେ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କର ମୂଲ୍ୟବୋଧକୁ ପ୍ରତିଫଳନ କରିବ। ଏବେ ସମଗ୍ର ଦେଶରେ 28 ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ କାର୍ଯ୍ୟ କରୁଥିବାବେଳେ 700ରୁ ଅଧିକ ଜିଲ୍ଲାରେ 22,000ରୁ ଅଧିକ ଶାଖାଯୁକ୍ତ ଏହି ବ୍ୟାଙ୍କଗୁଡ଼ିକର ଏକ ବୃହତ୍ ନେଟୱାର୍କ ରହିଛି। ଭାରତ ଓ ନେଦରଲ୍ୟାଣ୍ଡସ୍ ପ୍ରତିରକ୍ଷା ସହଯୋଗ ବିକାଶ କ୍ଷେତ୍ର ନେଇ ପ୍ରତିବଦ୍ଧତାକୁ ପୁନଃ ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀଠାରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ନେଦରଲ୍ୟାଣ୍ଡସ୍ର ବୈଦେଶିକ ମନ୍ତ୍ରୀ ଡେଭିଡ୍ ଭାନ୍ ୱିନ୍ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବର୍ଦ୍ଧିତ ସମ୍ପର୍କ ନେଇ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ଏକ ମୁକ୍ତ, ଅନ୍ତର୍ଭୁକ୍ତି ଏବଂ ନିୟମଭିତ୍ତିକ ଭାରତ ପ୍ରଶାନ୍ତ ମହାସାଗର କ୍ଷେତ୍ର ପ୍ରତି ଉଭୟ ଦେଶ ସହଭାଗୀ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ପ୍ରତିରକ୍ଷା ଉପକରଣ ସହ ବିକାଶ ଏବଂ ସହ ଉତ୍ପାଦନ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ଭାରତ ପୁରୁଷ ଓ ମହିଳା ବର୍ଗରେ 2025 ରୋଲ୍ବଲ୍ ବିଶ୍ୱକପ୍ ଟାଇଟଲ୍ ହାସଲ କରିଛି। ଦୁବାଇଠାରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତ ଉଭୟ ବର୍ଗରେ କେନିଆକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି। ଭାରତୀୟ ମହିଳା ଦଳ ତୃତୀୟ ଥର ପାଇଁ ଟାଇଟଲ୍ ହାସଲ କରିଛି। ପୂର୍ବରୁ 2013 ଏବଂ 2017 ମସିହାରେ ଭାରତ ରୋଲ୍ବଲ୍ ବିଶ୍ୱକପ୍ ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଦଳ କ୍ରମାଗତ ଚତୁର୍ଥ ଥର ପାଇଁ ଏହି ଟାଇଟଲ୍ ହାସଲ କରିଛନ୍ତି। ରୋଲ୍ବଲ୍ କ୍ରୀଡ଼ା ହେଉଛି ବାସ୍କେଟ୍ବଲ୍, ହ୍ୟାଣ୍ଡବଲ୍ ଏବଂ ରୋଲର୍ ସ୍କେଟିଂର ଏକ ସମ୍ମିଳିତ ସଂସ୍କରଣ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କୁ ଅର୍ଡର ଅଫ୍ ଓମାନ ସମ୍ମାନରେ ସମ୍ମାନିତ କଲେ ଓମାନର ସୁଲତାନ। ତ୍ରିରାଷ୍ଟ୍ରୀୟ ଗସ୍ତ ସଫଳତାର ସହ ଶେଷ କରି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ। ପରିବର୍ତ୍ତିତ ଭାରତ ପାଇଁ ପରମାଣୁ ଶକ୍ତିର ସ୍ଥାୟୀ ଉପଯୋଗିତା ଏବଂ ଉନ୍ନୀତ ବିଲ୍ 2025 ଉଭୟ ସଦନରେ ଅନୁମୋଦିତ। ରାଜ୍ୟସଭାରେ ଆଗତ ହେଲା ବିକଶିତ ଭାରତ ଜେରାମ ଜି ବିଲ୍ 2025। ଯାତ୍ରୀଙ୍କୁ ଆଞ୍ଚଳିକ ଖାଦ୍ୟର ସ୍ୱାଦ ପ୍ରଦାନ କରିବା ଲକ୍ଷ୍ୟ ନେଇ ବନ୍ଦେ ଭାରତ ଟ୍ରେନ୍ରେ କାର୍ଯ୍ୟକାରୀ ହେଲା ନୂତନ ବ୍ୟବସ୍ଥା ଏବଂ ଉଭୟ ପୁରୁଷ ଏବଂ ମହିଳା ବର୍ଗରେ 2025 ରୋଲ୍ବଲ୍ ବିଶ୍ୱକପ୍ ଟାଇଟଲ୍ ହାସଲ କଲା ଭାରତ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।